ବିଚାରକର୍ତ୍ତା ଏଗାର ପର୍ବ। ଗିଲିଅଦୀୟ ଜିପ୍ତହ ନାମରେ ଏକ ମହାବିକ୍ରମଶାଳୀ ପୁରୁଷ ଥିଲେ। ସେ ଏକ ବେଶ୍ୟାର ପୁତ୍ର। ଗିଲିଅଦ ଜିପ୍ତହଙ୍କୁ ଜାତ କରିଥିଲା, ମାତ୍ର ଗିଲିଅଦର ଭାର୍ଯ୍ୟା ତାହାର କେତେକ ପୁତ୍ର ପ୍ରସବ କଲା। ପୁଣି ତାହାର ଭାର୍ଯ୍ୟାର ପୁତ୍ରମାନେ ବଢ଼ନ୍ତେ ସେମାନେ ଜିପ୍ତହକୁ ତଡ଼ିଦେଇ କହିଲେ, ତୁମ୍ଭେ ଆମମାନଙ୍କ ପିତୃଗୃହର ଅଧିକାର ପାଇବ ନାହିଁ, କାରଣ ତୁମ୍ଭେ ଅନ୍ୟ ସ୍ତ୍ରୀର ପୁତ୍ର। ତହିଁରେ ଜିପ୍ତହ ଆପଣା ଭାଇମାନଙ୍କ ସମ୍ମୁଖରୁ ପଳାଇ ଟୋପ୍ ଦେଶରେ ବାସ କଲେ। ତହିଁରେ କେତେଗୁଡ଼ିଏ ଅଗାଡ଼ି ଲୋକ ଜିପ୍ତହ ସଙ୍ଗେ ମିଳି ତାଙ୍କର ସହଚର ହେଲେ। କିଛିକାଳ ପରେ ଅମନ ସନ୍ତାନଗଣ ଇସ୍ରାଏଲ ସହିତ ଯୁଦ୍ଧ କରିବାକୁ ଲାଗିଲେ। ପୁଣି ଅମନ ସନ୍ତାନଗଣ ଯେତେବେଳେ ଇସ୍ରାଏଲ ସହିତ ଯୁଦ୍ଧ କଲେ, ସେତେବେଳେ ଗିଲିଅଦର ପ୍ରାଚୀର ବର୍ଗ ଜିପ୍ତହଙ୍କୁ ଟୋପ୍ ଦେଶରୁ ଆଣିବାକୁ ଗଲେ। ଆଉ ସେମାନେ ଜିପ୍ତହଙ୍କୁ କହିଲେ, ଆମ୍ଭେମାନେ ଅମନ ସନ୍ତାନଗଣ ସହିତ ଯେପରି ଯୁଦ୍ଧ କରିବା, ଏଥିପାଇଁ ତୁମ୍ଭେ ଆସି ଆମ୍ଭମାନଙ୍କର ଶାସନକର୍ତ୍ତା ହୁଅ। ତେବେ ଜିପ୍ତହ ଗିଲିଅଦର ପ୍ରାଚୀନ ବର୍ଗଙ୍କୁ କହିଲେ, ତୁମେମାନେ କି ମୋତେ ଘୃଣା କରି ମୋର ପିତୃଗୃହରୁ ମୋତେ ତଡ଼ି ଦେଇନାହ? ପୁଣି ଏବେ ଦୁର୍ଦ୍ଦଶାରେ ପଡ଼ିଛ ବୋଲି ମୋ କତିକି ଆସିଛ କାହିଁକି? ତ ଗିଲିଅଦର ପ୍ରାଚୀନ ବର୍ଗ ଜିପ୍ତହକୁ କହିଲେ, ତୁମେ ଯେପରି ଆମ୍ଭମାନଙ୍କ ସଙ୍ଗରେ ଯିବ ଓ ଅମନ ସନ୍ତାନଗଣ ସହିତ ଯୁଦ୍ଧ କରିବ, ପୁଣି ଗିଲିଅଦ ନିବାସୀ ଆମ୍ଭ ସମସ୍ତଙ୍କ ଉପରେ ମସ୍ତକ ସ୍ୱରୂପ ହେବ, ଏଥିପାଇଁ ସିନା ଏବେ ଆମ୍ଭେମାନେ ତୁମ ନିକଟକୁ ପୁନର୍ବାର ଆସିଅଛୁ। ସେତେବେଳେ ଜିପ୍ତହ ଗିଲିଅଦର ପ୍ରାଚୀନ ବର୍ଗକୁ କହିଲେ, ତୁମେମାନେ ତ ଅମନ ସନ୍ତାନଗଣ ସହିତ ଯୁଦ୍ଧ କରିବା ପାଇଁ ମୋତେ ଘରକୁ ଫେରାଇ ନେଉଛ, ଯେବେ ସଦାପ୍ରଭୁ ମୋର ସମ୍ମୁଖରେ ସେମାନଙ୍କୁ ସମର୍ପଣ କରିବେ, ତେବେ ସତେ କି ମୁଁ ତୁମ୍ଭମାନଙ୍କର ମସ୍ତକ ସ୍ୱରୂପ ହେବି? ତାହେଲେ ଗିଲିଅଦର ପ୍ରାଚୀନ ବର୍ଗ ଜିପ୍ତହକୁ କହିଲେ, ସଦାପ୍ରଭୁ ଆମ୍ଭମାନଙ୍କ ମଧ୍ୟରେ କଥା ଶୁଣିଅଛନ୍ତି, ନିଶ୍ଚୟ ଆମ୍ଭେମାନେ ତୁମ୍ଭ ବାକ୍ୟାନୁସାରେ କରିବୁ। ଏଥିରେ ଜିପ୍ତହ ଗିଲିଅଦର ପ୍ରାଚୀନ ବର୍ଗ ସହିତ ଗଲେ, ଆଉ ଲୋକମାନେ ତାଙ୍କୁ ଆପଣମାନଙ୍କର ମସ୍ତକ ସ୍ୱରୂପ ଓ ଶାସନକର୍ତ୍ତା କଲେ। ପୁଣି ଜିପ୍ତହ ମିସ୍ରିଫରେ ସଦାପ୍ରଭୁଙ୍କ ସମ୍ମୁଖରେ ଆପଣାର ସମସ୍ତ କଥା କହିଲେ। ଅନନ୍ତର ଜିପ୍ତହ ଅମନ ସନ୍ତାନଗଣର ରାଜା ନିକଟକୁ ଦୂତ ପଠାଇ କହିଲେ, ମୋ ସହିତ ତୁମ୍ଭର କି ବିଷୟ ଯେ ତୁମ୍ଭେ ମୋର ଦେଶ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ମୋ ନିକଟକୁ ଆସିଅଛ? ତେଣେ ଅମନ ସନ୍ତାନଗଣର ରାଜା ଜିପ୍ତହଙ୍କ ଦୂତମାନଙ୍କୁ କହିଲା, କାରଣ ଏହି, ଇସ୍ରାଏଲ ଯେତେବେଳେ ମିସରରୁ ବାହାର ହୋଇ ଆସିଲେ, ସେତେବେଳେ ଅର୍ଣ୍ଣନ୍ଠାରୁ ଜଦକ୍ ଓ ଜର୍ଦ୍ଦନ ପର୍ଯ୍ୟନ୍ତ ମୋର ଭୂମି ହରଣ କଲେ, ଏଣୁ ଏବେ ନିର୍ବିରୋଧରେ ତାହା ଫେରାଇ ଦିଅ। ତେବେ ଜିପ୍ତହ ଅମନ ସନ୍ତାନଗଣର ରାଜା ନିକଟକୁ ପୁନର୍ବାର ଦୂତ ପଠାଇ ତାହାକୁ କହିଲେ, ଜିପ୍ତହ ଏହି କଥା କହନ୍ତେ, ମୟାବର ଭୂମି କିମ୍ବା ଅମନ ସନ୍ତାନଗଣର ଭୂମି ଇସ୍ରାଏଲ ହରଣ କରିନାହିଁ, ମାତ୍ର ଇସ୍ରାଏଲ ମିସରରୁ ଆସିବା ବେଳେ ଇସ୍ରାଏଲ ସୁଫସାଗର ପର୍ଯ୍ୟନ୍ତ ପ୍ରାନ୍ତରରେ ଭ୍ରମଣ କଲା ଉତାରେ କାଦେଶରେ ଉପସ୍ଥିତ ହେଲେ। ସେତେବେଳେ ଇସ୍ରାଏଲ ଇଡମ୍ର ରାଜା ନିକଟକୁ ଦୂତ ପଠାଇ କହିଲେ, ବିନୟ କରୁଅଛି, ତୁମ୍ଭ ଦେଶ ଦେଇ ଆମ୍ଭକୁ ଯିବାକୁ ଦିଅ, ମାତ୍ର ଇଡମ୍ର ରାଜା ଶୁଣିଲା ନାହିଁ। ପୁଣି ସେହି ପ୍ରକାର ସେ ମୟାବର ରାଜା ନିକଟକୁ କହି ପଠାଇଲେ, ସେ ମଧ୍ୟ ସମ୍ମତ ହେଲା ନାହିଁ, ତେଣୁ ଇସ୍ରାଏଲ କାଦେଶରେ ରହିଲେ। ଏ ଉତ୍ତାରେ ସେ ପ୍ରାନ୍ତର ଦେଇ ଯାଇ ଇଡମ୍ ଦେଶ ଓ ମୟାବ ଦେଶ ଘୁରି ମୟାବ ଦେଶର ପୂର୍ବ ଦିଗ ଦେଇ ଆସି ଅର୍ଣ୍ଣନ୍ ସେପାରିରେ ଛାଉଣି ସ୍ଥାପନ କଲେ, ମାତ୍ର ସେମାନେ ମୟାବ ସୀମା ଭିତରେ ପ୍ରବେଶ କଲେ ନାହିଁ, କାରଣ ଅର୍ଣ୍ଣନ୍ ମୟାବର ସୀମା ଥିଲା। ପୁଣି ଇସ୍ରାଏଲ ହିଜବୋନ୍ର ଇମୋରିୟ ରାଜା ସିହନ୍ ନିକଟକୁ ଦୂତ ପଠାଇ ପୁଣି ଇସ୍ରାଏଲ ତାହାକୁ କହିଲେ, ବିନୟ କରୁଅଛୁ, ତୁମ୍ଭ ଦେଶ ଦେଇ ଆମ୍ଭମାନଙ୍କ ସ୍ଥାନକୁ ଯିବା ପାଇଁ ଆମ୍ଭମାନଙ୍କୁ ଦିଅ, ମାତ୍ର ସିହୋନ ଆପଣା ସୀମା ଦେଇ ଯିବା ପାଇଁ ଇସ୍ରାଏଲକୁ ବିଶ୍ୱାସ କଲା ନାହିଁ। ପୁଣି ସିହୋନ ଆପଣା ସମସ୍ତ ଲୋକଙ୍କୁ ଏକତ୍ର କରି ଯଶହରେ ଛାଉଣି ସ୍ଥାପନ କରି ଇସ୍ରାଏଲ ସଙ୍ଗେ ଯୁଦ୍ଧ କଲା। ତେବେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ସିହୋନକୁ ଓ ତାହାର ସମସ୍ତ ଲୋକଙ୍କୁ ଇସ୍ରାଏଲ ହସ୍ତରେ ସମର୍ପଣ କରନ୍ତେ, ସେମାନେ ସେମାନଙ୍କୁ ଆଘାତ କଲେ। ଏହି ରୂପେ ଇସ୍ରାଏଲ ସେହି ଦେଶ ନିବାସୀ ଇମୋରିୟମାନଙ୍କ ସମସ୍ତ ଦେଶ ଅଧିକାର କଲେ। ସେମାନେ ଅର୍ଣ୍ଣନ୍ଠାରୁ ଜଦକ୍ ପର୍ଯ୍ୟନ୍ତ ଓ ପ୍ରାନ୍ତରଠାରୁ ଜର୍ଦ୍ଦନ ପର୍ଯ୍ୟନ୍ତ ଇମୋରିୟମାନଙ୍କର ସମସ୍ତ ସୀମା ଅଧିକାର କଲେ। ଏହେତୁ ସଦାପ୍ରଭୁ ଇସ୍ରାଏଲ ପରମେଶ୍ୱର ଆପଣା ଲୋକ ଇସ୍ରାଏଲମାନଙ୍କ ସମ୍ମୁଖରୁ ଇମୋରିୟମାନଙ୍କୁ ଅଧିକାରଚ୍ୟୁତ କରିଅଛନ୍ତି, ଏବେ ତୁମ୍ଭେ କି ସେସବୁର ଅଧିକାର କରିବ? ତୁମ୍ଭର କାମୋସ ଦେବ ଯାହା ତୁମକୁ ଅଧିକାର କରିବାକୁ ଦିଅନ୍ତି, ତାହାକି ତୁମ୍ଭେ ଅଧିକାର କରିବ ନାହିଁ? ସ୍ୱରୂପେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯେଉଁମାନଙ୍କୁ ଆମ୍ଭମାନଙ୍କ ସମ୍ମୁଖରୁ ଅଧିକାରଚ୍ୟୁତ କରିଅଛନ୍ତି, ସେମାନଙ୍କୁ ଆମ୍ଭେମାନେ ଅଧିକାର କରିବୁ। କୁହ ଦେଖି, ତୁମେ କି ମୋୟାବ ରାଜା ସିପ୍ପୋର୍ର ପୁତ୍ର ବାଲାକଠାରୁ କିଛି ଅଧିକ? ସେ କି ଇସ୍ରାଏଲ ସଙ୍ଗେ କେବେ ବିବାଦ କରିଥିଲେ, ଅବା ସେ କି କେବେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ? ଇସ୍ରାଏଲ 300 ବର୍ଷ ହେଲା ହିସ୍ବୋନ୍ ଓ ତହିଁ ଉପନଗରରେ, ପୁଣି ଅୟାର ତହିଁ ଉପନଗରରେ, ଆଉ ଅନ୍ନନ୍ ସ୍ଥିତ ସମସ୍ତ ନଗରରେ ବାସ କରୁଅଛନ୍ତି। ଏଥିମଧ୍ୟରେ ତୁମେମାନେ କାହିଁକି ସେସବୁ ଫେରାଇ ନ ନେଲ? ଏହେତୁ ମୁଁ ତୁମ୍ଭ ବିରୁଦ୍ଧରେ କୌଣସି ପାପ କରିନାହିଁ, ମାତ୍ର ତୁମ୍ଭେ ମୋର ବିରୁଦ୍ଧରେ ଯୁଦ୍ଧ କରିବାରେ ମୋ ପ୍ରତି ଅନ୍ୟାୟ କର୍ମ କରୁଅଛ। ସଦାପ୍ରଭୁ ଯେ ବିଚାରକର୍ତ୍ତା, ସେ ଆଜି ଇସ୍ରାଏଲ ସନ୍ତାନଗଣ ଓ ଅମନ ସନ୍ତାନଗଣ ମଧ୍ୟରେ ବିଚାରକର୍ତ୍ତା ହେଉନ୍ତୁ। ତଥାପି ଜିପ୍ତହଙ୍କ ପ୍ରେରିତ କଥା ଅମନ ସନ୍ତାନଗଣର ରାଜା ଶୁଣିଲା ନାହିଁ। ତେବେ ସଦାପ୍ରଭୁଙ୍କ ଆତ୍ମା ଜିପ୍ତହଙ୍କ ଉପରେ ଅଧିଷ୍ଠାନ କରନ୍ତେ, ସେ ଗିଲିୟଦ ଓ ମନସି ପ୍ରଦେଶ ଦେଇ ଗିଲିୟଦ ସ୍ଥିତ ମିସ୍ପିକି ଗଲେ ଓ ଗିଲିୟଦ ସ୍ଥିତ ମିସ୍ପିରୁ ଅମନ ସନ୍ତାନଗଣ ନିକଟକୁ ଗଲେ। ସେ ସମୟରେ ଜିପ୍ତହ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ ମନାସି କହିଲେ, ଯେବେ ତୁମେ ଅମନର ସନ୍ତାନମାନଙ୍କୁ ନିତ୍ୟାନ୍ତ ମୋର ହସ୍ତରେ ସମର୍ପଣ କରିବ, ତେବେ ମୁଁ ଅମନ ସନ୍ତାନଗଣ ନିକଟରୁ କୁଶଳରେ ଫେରି ଆସିଲାବେଳେ ଯେ କେହି ମୋତେ ଭେଟିବା ପାଇଁ ମୋ ଗୃହଦ୍ୱାରରୁ ବାହାରି ଆସିବ, ସେ ନିଶ୍ଚୟ ସଦାପ୍ରଭୁଙ୍କର ହେବ, ଓ ମୁଁ ତାହାକୁ ହୋମବଳି ରୂପେ ଉତ୍ସର୍ଗ କରିବି। ଏ ଉତ୍ତରେ ଜିପ୍ତହ ଅମନ ସନ୍ତାନଗଣ ସହିତ ଯୁଦ୍ଧ କରିବାକୁ ପାର ହୋଇଗଲେ ଓ ସଦାପ୍ରଭୁ ସେମାନଙ୍କୁ ତାଙ୍କ ହସ୍ତରେ ସମର୍ପଣ କଲେ। ତହିଁରେ ସେ ଅରାୟରଠାରୁ ମିନିଟ୍ ପର୍ଯ୍ୟନ୍ତ 20 ନଗର ଓ ଅବେଲ କରାମି ପର୍ଯ୍ୟନ୍ତ ଅତି ମହାସଂହାରରେ ସେମାନଙ୍କୁ ସଂହାର କଲେ। ଏ ରୂପେ ଅମନ ସନ୍ତାନଗଣ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରେ ପରାସ୍ତ ହେଲେ। ଅନନ୍ତର ଜିପ୍ତହ ମିସିପ୍ରେ ଆପଣା ଗୃହକୁ ଆସିଲେ, ଆଉ ଦେଖ ତାଙ୍କର କନ୍ୟା ତାଙ୍କୁ ଭେଟିବା ପାଇଁ ଦାରା ନେଇ ନୃତ୍ୟ କରୁ କରୁ ଆସିଲା। ସେ ତାଙ୍କର ଏକମାତ୍ର ସନ୍ତତି ଥିଲା, ତାହାଛଡ଼ା ତାଙ୍କର ପୁତ୍ର କି କନ୍ୟା ନଥିଲା। ସେତେବେଳେ ସେ ଆପଣା କନ୍ୟାକୁ ଦେଖି ଆପଣା ବସ୍ତ୍ର ଚିରି କହିଲେ, ହାୟ ହାୟ ଆମ୍ଭର କନ୍ୟେ, ତୁମ୍ଭେ ମୋତେ ଘୋର ସନ୍ତାପରେ ପକାଇଲ, ତୁମେ ମୋର ଦୁଃଖଦାୟୀମାନଙ୍କ ମଧ୍ୟରେ ଜଣେ ହେଲ, କାରଣ ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ମୁଖ ଫିଟାଇଅଛି, ଆଉ ପଛକୁ ହଟି ନ ପାରେ। ତହିଁରେ ସେ ତାହାଙ୍କୁ କହିଲା, ହେ ଆମ୍ଭର ପିତ, ତୁମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ମୁଖ ଫିଟାଇଅଛ, ତୁମ୍ଭ ମୁଖରୁ ଯାହା ନିର୍ଗତ ହୋଇଅଛି ତଦନୁସାରେ ମୋ ପ୍ରତି କର, କାରଣ ସଦାପ୍ରଭୁ ତୁମ୍ଭ ନିମନ୍ତେ ତୁମ୍ଭ ଶତ୍ରୁ ଅମନ ସନ୍ତାନମାନଙ୍କଠାରୁ ପରିଶୋଧ ନେଇଅଛନ୍ତି। ଆହୁରି ସେ ଆପଣା ପିତାକୁ କହିଲା, ମୋ ପାଇଁ ଏହି କଥା କରାଯାଉ, ମୋତେ 2 ମାସ ଛାଡ଼ିଦିଅ, ତେଣେ ମୁଁ ଆପଣା ସଖୀମାନଙ୍କ ସଙ୍ଗରେ ପର୍ବତମୟ ସ୍ଥାନକୁ ଯାଇ ଆପଣା କୁମାରୀତ୍ୱ ବିଷୟରେ ବିଳାପ କରିବି। ତହୁ ସେ କହିଲେ, ଯାଅ, ଆଉ ସେ 2 ମାସ ପାଇଁ ତାହାକୁ ବିଦାୟ କଲେ। ତହିଁରେ ସେ ଓ ତାହାର ସଖୀମାନେ ପର୍ବତମୟ ସ୍ଥାନକୁ ଯାଇ ତାହାର କୁମାରୀତ୍ୱ ବିଷୟରେ ବିଳାପ କଲେ। ପୁଣି 2 ମାସ ଶେଷରେ ସେ ଆପଣା ପିତା ନିକଟକୁ ଫେରିଆସିଲା, ତହିଁରେ ପିତା ଆପଣା ମନାସଲ ମାନତ ଅନୁସାରେ ତା ପ୍ରତି କଲେ। ସେ ପୁରୁଷର ପରିଚୟ ପାଇନଥିଲା, ତଦ୍ବଧି ଇସ୍ରାଏଲ କନ୍ୟାମାନେ ବର୍ଷକୁ ବର୍ଷ ଗିଲିୟଦୀୟ ଜିପ୍ତ କନ୍ୟାର ଗୁଣ କୀର୍ତ୍ତନ କରିବାକୁ ବର୍ଷକେ 4 ଦିନ ଯିବାର ରୀତି ଇସ୍ରାଏଲ ମଧ୍ୟରେ ଚଳିଲା।